भूमान् भ्रमामि वदमे तव दास्य योगम् ಮಾನ್ರವಾಮಿ ಮದಮೇ ತವದಾಸ್ಯ ಶೋಕಂ ಜಸ್ಮಾ ಪ್ರಿಯಾ ಪ್ರಿಯ ವಿಯೋಗ ಸಂಯೋಗ ಜನ್ಮ ಜಸ್ಮಾ ಪ್ರಿಯಾ ಪ್ರಿಯ ವಿಯೋಗ ಸಂಯೋಗ ಜನ್ಮ ಶೋಕಾಗ್ನಿನಾಶಕಳ ಜೋನಿ ಸುದಯ್ಯಮಾನ ಶೋಕಾಗ್ನಿನಾಶಕಳ ಜೋನಿ ಸುದಯ್ಯಮಾನ ದುಃಖೌಷಧಂ ತದಪಿ ದುಃಖಂ ತಧೀಯಾಹಂ ದುಃಖೌಷಧಂ ತದಪಿ ದುಃಖಂ ತಧೀಯಾಹಂ ಭುಮನ್ ರಮಾಮಿ ವದಮೇ ತವ ದಾಸ್ಯ ಜೋಗಂ ಭುಮನ್ ರಮಾಮಿ ವದಮೇ ತವ ದಾಸ್ಯ ಜೋಗಂ ଯତ୍ମା ଯାହାଫଳରେ ଏଇ ଜଡ଼ଜଗତର ଅସ୍ତିତ୍ୱ ଫଳରେ ସଂଯୋଗ ଏବଂ ମିଳନ ଦ୍ୱାରା ଜନ୍ମ ଯାହାର ଜନ୍ମ ଶୋକାଗ୍ନି ନା ଶୋକ ରୂପକ ଅଗ୍ନି ଦ୍ୱାରା ସକଳ ଯୋନିଷୁ ଯେକୌଣସି ପ୍ରକାର ଶରୀରରେ ଦହ୍ୟମାନ ଯେକୌଣସି ପ୍ରକାର ଶରୀରରେ ଦହ୍ୟମାନ ଦଗ୍ଧ ହୁଏ ଦୁଃଖ ଔଷଧମ ଦୁଃଖମୟ ଜୀବନର ଉପଶମ ଉପାୟ ଅପି ଓ ଦୁଃଖମ କଷ୍ଟ ଅତଦ୍ଧିଆ ଦେହକୁ ନିଜର ସ୍ୱରୂପ ବୋଲି ମନେ କରିବା ଫଳରେ ଅହମ୍ ମୁଁ ଭୁମନ୍ ହେ ମହାନ୍ ଭ୍ରମାମି ଜନ୍ମ ମୃତ୍ୟୁ ଚକ୍ରରେ ମୁଁ ଜନ୍ମ ମୃତ୍ୟୁ ଚକ୍ରରେ ମୁଁ ଭ୍ରମଣ କରୁଅଛି ବଦ ଦୟାକରି ଆପଣ ଉପଦେଶ ଦିଅନ୍ତୁ ମୋତେ ତବ ଆପଣଙ୍କ ଦାସ୍ୟ ଯୋଗମ ସେବା କାର୍ଯ୍ୟ ଅନୁବାଦ ପୁନରାବୃତ୍ତି କରିବାକୁ ପାରିବେ ହେ ମହାନ୍ ହେ ପରମେଶ୍ୱର ଭଗବାନ ପ୍ରିୟ ଓ ଅପ୍ରିୟ ପରିସ୍ଥିତିର ସଂଯୋଗ ଫଳରେ ଏବଂ ତାହାର ବିୟୋଗ ଫଳରେ ଜୀବକୁ ସ୍ୱର୍ଗ କିମ୍ବା ନର୍କର ଅତ୍ୟନ୍ତ ଦୁଃଖ ଦୁର୍ଦ୍ଦଶା ଅବସ୍ଥାରେ ପତିତ ହୋଇ ଶୋକାଗ୍ନିରେ ଦଗ୍ଧ ହେବାକୁ ହୁଏ ଯଦିଓ ଏହି ଦୁଃଖମୟ ଜୀବନର ନିବୃତ୍ତି ସାଧନ ପାଇଁ ବହୁ ଉପାୟ ରହିଛି କିନ୍ତୁ ସେହି ସମସ୍ତ ଉପାୟ ଗୁଡିକ ସେହି ଦୁଃଖଦାୟକ ପରିସ୍ଥିତି ଠାରୁ ଆହୁରି ଦୁଃଖଜନକ ତେଣୁ ମୁଁ ମନେ କରୁଅଛି ଯେ ତାର ଏକମାତ୍ର ନିରାମୟ ଉପାୟ ହେଉଛି ଆପଣଙ୍କ ସେବାରେ ଯୁକ୍ତ ଦୟାକରି ଆପଣ ମୋତେ ସେହି ସେବା ଉପଦେଶ ଦିଅନ୍ତୁ ପ୍ରହ୍ଲାଦ ମହାରାଜ ଭଗବାନଙ୍କର ଶ୍ରୀ ପାଦପଦ୍ମ ସେବାରେ ଯୁକ୍ତ ହେବା ପାଇଁ ଅଭ୍ୟାସ କରିଥିଲେ ତାଙ୍କର ଅତ୍ୟନ୍ତ ଐଶ୍ୱର୍ଯ୍ୟଶାଳୀ ପିତାଙ୍କ ମୃତ୍ୟୁ ପରେ ପ୍ରହ୍ଲାଦ ମହାରାଜଙ୍କୁ ତାଙ୍କ ପିତାଙ୍କ ସମ୍ପତ୍ତିର ଅଧିକାରୀ ହେବା କଥା କିନ୍ତୁ ସେ ସମ୍ପତ୍ତି ସମଗ୍ର ତ୍ରିଭୁବନ ମଧ୍ୟରେ ବିସ୍ତୃତ ଥିଲା ପ୍ରହ୍ଲାଦ ମହାରାଜ ଏହି ଐଶ୍ୱର୍ଯ୍ୟ ଗ୍ରହଣ କରିବାକୁ ଆଗ୍ରହୀ ନଥିଲେ କାରଣ ମନୁଷ୍ୟ ସ୍ୱର୍ଗରେ ରହୁ କିମ୍ବା ନରକରେ ରହୁ ଧନୀ ପୁତ୍ର ହେଉ କିମ୍ବା ଦରିଦ୍ର ପୁତ୍ର ହେଉ ଜଡ଼ଜାଗତିକ ଅବସ୍ଥା ସର୍ବଦା ହିଁ କ୍ଲେଶଦାୟକ ତେଣୁ ଏଠାରେ ଜୀବନର କୌଣସି ଅବସ୍ଥା ସୁଖଦାୟକ ନୁହେଁ ଏହି ଯଦି ନିରଙ୍କୁଶ ଆନନ୍ଦମୟ ଜୀବନ ଭୋଗ କରିବାକୁ ଚାହେଁ ତାହେଲେ ତାଙ୍କୁ ଅବଶ୍ୟ ହିଁ ଭଗବାନଙ୍କର ପ୍ରେମ ହିଁ ସେବାରେ ଯୁକ୍ତ ହେବାକୁ ହେବ ଜଡ଼ ଐଶ୍ୱର୍ଯ୍ୟ କିଛି କ୍ଷଣ ପାଇଁ ସୁଖକର ହୋଇପାରେ କିନ୍ତୁ ସେହି ଅନିତ୍ୟ ସୁଖ ଲାଭ ପାଇଁ ମନୁଷ୍ୟକୁ ଅତ୍ୟନ୍ତ କଠୋର ପରିଶ୍ରମ କରିବାକୁ ହେବ କୌଣସି ଦରିଦ୍ର ବ୍ୟକ୍ତି ଯେତେବେଳେ ଧନୀ ହୁଏ ସେତେବେଳେ ତାଙ୍କର ଅବସ୍ଥାର ଉନ୍ନତି ସାଧନ ହୋଇପାରେ କିନ୍ତୁ ସେହି ଅବସ୍ଥା ପ୍ରାପ୍ତ ହେବା ପାଇଁ ତାଙ୍କୁ ନାନା ପ୍ରକାର ଦୁଃଖ କଷ୍ଟ ସ୍ୱୀକାର କରିବାକୁ ହୁଏ ମୂଳ କଥା ହେଉଛି যে জড়জাগতিক জীবনের মনুষ্য মূল কথা হচ্ছে যে জড়জাগতিক জীবনের মনুষ্য সুখী হোক কিংবা দুঃখী হোক উভয় অবস্থায় ক্লেশকর। কেউ যদি প্রকৃত পক্ষে সুখী হওয়ার চাহে আনন্দময় জীবন লাভ করিবাকু চাহে তাহলে তাঙ্কু অবশ্যই কৃষ্ণ ভক্ত হওয়াকু হবে এবং নিরন্তর ভগবানকর দিব্য প্রেমময় সেবার যুক্ত হওয়াকু হবে। তাহা দুঃখ নিবৃত্তি সাধনের প্রকৃত উপায়। সারা জগৎ মহাচ্ছন্ন হয়ে মনে করুছি যে জড়জাগতিক পরিস্থিতির উন্নতি সাধন করি এবং বদ্ধ জীবনের দুঃখ দুর্দশার নিবৃত্তি সাধন করে মনুষ্য সুখী হবে, কিন্তু সেমানকর সেই প্রচেষ্টা কেবে হলে সফল হব না। মনুষ্যকে অবশ্যই ভগবানকর প্রেমময় সেবার যুক্ত হওয়া পাই শিক্ষা লাভ করিবাক হবে। তাহা কৃষ্ণ ভাবনান্ত আন্দোলনের উদ্দেশ্য। জড়জাগতিক অবস্থা পরিবর্তন করি কেহি কেবে সুখী হয়ে পারিব না, কারণ জড়জগতের সর্বদা দুঃখ ও দুর্দশা বিদ্যমান। সুস্থ হওয়া দরকার না রোগী হওয়া দরকার, কিছু গোটা হওয়া দরকার কম এটি দেখে না সর্ব বুঝলাম চেষ্টা করছি তাৎপর্য না দুঃখী হওয়া দরকার না সুখী হওয়া দরকার না জীবনের লক্ষ্য কোন উদ্দেশ্য কোন দুঃখী হওয়া দরকার না সুখী হওয়া দরকার ধনী হবি না দরিদ্র হবি রোগী হবি না সুস্থ রহবি ভগবান সে কথা কৌনি জগতটা প্লাটফর্মটা তৈরি করছে সব দুঃখী হওয়া দুঃখী হওয়া প্রচেষ্টা করিয়া দরকার না কি সুখী হওয়ার প্রচেষ্টা এটি সুখ মিলবনি বুঝিপার জায়গায় বরফ অঞ্চলে যাই বরফ নিয়ে বাস করা কিছু মিলবনি সবুবেলে সেটি বরফ রয়েছে সেটি উষ্ণতা মিলবনি কয়েক সূর্যগ্রহণ প্রখর পাইনি ইয়ে করি সেটি সম্ভব নয় যেতবে যে প্ল্যাটফর্মটা আসিছি খরা দিন আইলে মনে হয় বহু কষ্ট হচ্ছে হইলে যদি শীত দিন আসতা না বহু বড়িয়া হতা শীত দিনে থা পড়ি শীত দিনে তো আসছি আমি খুঁজি না একদম গ্রীষ্মকাল হয়ে যা যদি ভালো হতো হতা না খরা আছে আসলে কিন্তু ভালো লাগে কিন্তু আসিবনি এতে না সুখী না দুঃখী না ধনী না দরিদ্র কোনো কিছুর প্রয়োজনীয়তা নাই এটি কোন যাহা এই জগৎটা তৈরি এটি কোনো যেতে চেষ্টা করলে সংসার সে যাহা পাখুকু যাব ঘর ছাড়িদি মন্দির গাইলে কেউ সুখী সে বি হবনি ব্রহ্মচারী জীবন ছাড়িদি আশ্রম ছাড়িদি ঘর কোলে মনে করি সুখী তা বি হবনি যে যাহা পূর্বোক্ত কর্মানুসারে ফিক্স হচ্ছে সুখ দুঃখ সেটা পাইবে কিন্তু তা ভিতরে সুখ সুখ পাইবার যে কনসিয়াসনেস আছে হ্যাঁ মুই ইয়া করে সুখে এই চেতনাটাকে মনর পাশরিয়া পাই পড়ে মু কোনসি মতে এটি সুখী হই পারিবিনি প্ল্যাটফর্মটা এই জগতের তৈরি করি আজ প্রহ্লাদ মহারাজ কইছেন ভগবান শ্রীন্দ্র ভাগরে স্তুতি করি আর কৃষ্ণ সেটা গীতারে আগুরু কই দিল দুঃখের মত কোন অবস্থাকে বলে বি এটি সুখর আশা নাই এই চেতনার ঊর্ধ্বকে যা পড়বে না এটি সুখ না লোক সবুবেলে অনবরত সারা সংসারটা চলছে না সেই প্রচেষ্টা চলছে না सुखेमि 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 भल रहमि भल खामि भल पिमि भल मुनि एठी नाही सुखी मुनि कोण एई एई जो एई कॉन्शियसनेस भीतर मुनि से जते दिन रही छी तार जीवन रो कोनी आशा करा जाय नि से आ के भल सुखी जीव भल से जे भूली जाय एठी मिलियो नै एटा ए जगह छाडो आपन एटा
सेकिन ए जगह को छाडिया पई कोण दरकार हां
ତେଣୁକରି ଏଇଟା ପ୍ରହ୍ଲାଦ ମହାରାଜ କହୁଛନ୍ତି ସେଥିପାଇଁ ଯେତେବେଳେ କେତେବେଳେ ଧନ୍ୟବାଦ ଇଚ୍ଛା ହେଉଛି ବହୁତ ଧନ ଆସିଲା ବେଳକୁ ବହୁତ ବିପଦ ସବୁ ଆତ୍ମୀୟ ବନ୍ଧୁବାନ୍ଧବ ସବୁ ଯାହା ପାଖରେ ଧନ ଅଛି ନା ତାର ତାର ଧନୀ ଲୋକର ଶତ୍ରୁ ବେଶୀ ତା ନା ଦରିଦ୍ର ଲୋକର କେମିତି ଜଣେ ଶତ୍ରୁ ଦରିଦ୍ର ତ ନାହିଁ ତାର ଏକମାତ୍ର ଦୁଃଖର କାରଣ କିନ୍ତୁ ବହୁ ଶତ୍ରୁ ନଥାନ୍ତି କିନ୍ତୁ ଧନୀର ବହୁତ ଶତ୍ରୁ ରହୁଛି ଏଇଟା ଧନ ଲୋକ ଏସବ ହବ ଏଇଟା ନେଚର ଜଣେ ଜଣେ ତ ସ୍ୱାଭାବିକ ତମ ପାଖରେ ଧନ ହେଲା ମାନେ ତମ ପଛରେ ଆଉ ଦୁଇ ଜଣ ପଢିବେନି ସ୍ୱାର୍ଥରେ ନିଶ୍ଚିତ ସ୍ୱାର୍ଥ ପାଇଁ କେତେବେଳେ ଲୋକ ଭଲ ପାଇବେ ସେଇଥିପାଇଁ କାହିଁକି ଆମ ବଡ଼ ବଡ଼ ମହାପୁରୁଷ ଭକ୍ତମାନେ କାହିଁକି ସବୁ ଛାଡ଼ି ଦେଇକି କ'ଣ ଏତେ ଖୁସି ଲାଗୁଥିଲା ଆମେ ଭଲ ସମ୍ପତ୍ତି ଛାଡ଼ି ଦେଇକି ଯାଇକି ଆଶ୍ରମରେ ଭଗବାନ କରୁଛୁ କାରଣ ଧନୀ ଲୋକ ସଂସାରରେ ସୁଖ ଶାନ୍ତି ଦେବା ଲୋକ ଜଣେ ହେଇକି ଭଗବାନ ତା ବ୍ୟତୀତ ଆଉ କୌଣସି ଉପାୟ ନାହିଁ ରାସ୍ତା ହିଁ ନାହିଁ ମିଳିପାରେ ସେଥିପାଇଁ ଭକ୍ତି ଜୀବନରେ ଆମକୁ ସବୁବେଳେ ବିଚାର ନେବା ପାଇଁ ପଡ଼ିବ ଯେ ମୁଁ କହୁଥିଲି ମାତ୍ର କେଉଁଠୁ ତମକୁ ଶୁଣିଥିଲି ବୋଲି ଆଚ୍ଛା ସେ ଦୁଇ ଜଣ ସାରା କାନ୍ଦୁଛନ୍ତି ଦୁଇ ସାଙ୍ଗ ଯେତେବେଳେ ମିଳନ ହୋଇଛନ୍ତି ଦୁଇ ଜଣ ଝିଅ ପରେ ମ୍ୟାରେଜ୍ କରିଛନ୍ତି ଦୁଇ ଜଣ ସାରା ପଇସା ହେଲାଣି ତ ଜଣେ ଗୋଟେ ସାଙ୍ଗ ପୁରା ଧରିଥିଲେ ଗୋଟେ ବହୁତ ବଡ଼ ଧନୀ ଦୁଇ ଜଣ ସାରା କାନ୍ଦୁଛନ୍ତି ତ ଧନ ଦରିଦ୍ର ଝିଅଟା ସାଙ୍ଗଟା କାନ୍ଦୁଛି କ'ଣ ପାଇଁ ନା ମୋ ଜୀବନରେ ଧନ ପାଇନି ଦରିଦ୍ରଟା ହିଁ ଦୁଃଖରେ କରିଦେବି ଦୁଇ ଜଣ ସାଙ୍ଗରେ ପଚାରୁଛନ୍ତି ଆଚ୍ଛା ତୋର ସାଙ୍ଗ ଧନୀ ଝିଅ ପଚାରୁଛି ତୋର କିଏ ଅଛି କିଏ ଅଛି ସବୁ ଅଛନ୍ତି ପୁଅ ଅଛି ଝିଅ ଅଛି ସବୁ ସ୍ୱାମୀ ଅଛି ସମସ୍ତେ ଅଛି କିନ୍ତୁ ଧନ ନାହିଁ ଅଭାବ ଦୁଃଖ ପଟେ ତ ସେ କହୁଛି ତୁ ତ ବଡ଼ ସାନ୍ଧନୀୟର ଇଏ କାନ୍ଦୁଛି ଇଏ କାନ୍ଦୁଛି କିଏ ଦରିଦ୍ର ଝିଅ କାନ୍ଦୁଛି ଜୀବନ ମାନେ ସାଙ୍ଗକୁ ଦେଖି ତ ତା ଦୁଃଖର କଥା କହୁଛି ଭାବୁଛି ମୁଁ ସାଙ୍ଗକୁ କହିଲେ ସାଙ୍ଗ ମୋତେ ଟିକେ ସାହାଯ୍ୟ କରିବ ଧନକୁ ସେଠୁ ଧନୀ ଝିଅ କହୁଛି ଠିକ୍ ଅଛି ଧନ ପାଇଲେ ସୁଖୀ ହେବୁ ଜୀବନରେ ମୁଁ ଧନ ମୋର ବହୁତ ଅଛି କିନ୍ତୁ ମୋର ବର୍ତ୍ତମାନ କେହି ନାହିଁ ନା ପୁଅ ଅଛି ନା ସ୍ୱାମୀ ଅଛି ନା ଆତ୍ମୀୟ କେହି ବି ମୋର ନାହିଁ କେବଳ ମୋ ପାଖରେ ଧନ ଅଛି ଧନ ଅଛି କିନ୍ତୁ ମୋ ପାଖରେ ବର୍ତ୍ତମାନ କେହି ନାହାନ୍ତି ଯେହେତୁ ମୋ ପାଖରେ ବର୍ତ୍ତମାନ କେହି ନାହାନ୍ତି କାହିଁକି ନା ଧନ ପାଇଁ ମୋତେ ସଂସାରରେ ସମସ୍ତେ ତ୍ୟାଗ କରିଦେଇଛନ୍ତି ଆଉ ଭଲ ପାଉଛନ୍ତି ସମସ୍ତଙ୍କୁ ଧନ ପାଇଁ ତମ ସିନା ଗରିବ ଅଛି ବୋଲି ସମସ୍ତଙ୍କୁ ସମସ୍ତଙ୍କର ଭଲ ପାଇବାଟା ରହିଛି ପାରିବାରିକ ଜୀବନ ଅଛି ମୋର ପାରିବାରିକ ପରିବାର ମୋର ଆଗକୁ କେହି ନାହିଁ ସେଥିପାଇଁ ମୁଁ ବି କାନ୍ଦୁଛି ଜୀବନରେ ଯଦି ଏତେ ଧନ ଥିବ ଧନ କ'ଣ କାହାକୁ ଭଲ ପାଇବା ଦେଇପାରିବ ନା ଧନ କାହାକୁ ସୁରକ୍ଷା ଦେଇପାରିବ ନାଇଁ ଧନ ଏତେ ଅଛି ମୁଁ ସୁରକ୍ଷିତ ନୁହେଁ କିଏ ବି ଚାହିଁଲେ ଗୋଟେ ମୁହୂର୍ତ୍ତ ମୋଠୁ ସବୁ ଧନ ନେଇପାରିବ କାରଣ ଧନର ଶତ୍ରୁ ବହୁତ ନା ଡକାଇ ବହୁତ ମୃତ୍ୟୁ କେଉଁ ମୁହୂର୍ତ୍ତରେ ଆସିଲା ଗରିବରେ ନାହିଁ ସବୁବେଳେ ସୁଖ କଥା କିନ୍ତୁ ଆମର କୁନାପୁ ଆସି କହିଗଲେ ଆଉ ଆମ କଲ୍ୟାଣରେ କେହି ମଣିବା ଯାଉନି କି ଆଉ ଫୁଲ କି ଠାକୁର ପୂଜା ସକାଳୁ ଉଠି ଫୁଲ କରୁନାହାନ୍ତି କାହିଁକି ନା କାରଣ ପରଦିନ କ'ଣ ତାଙ୍କ କଲ୍ୟାଣରେ ସକାଳୁ ଉଠିକି ଚାରିଟା ବେଳେ ଫୁଲ ତୋଳୁଛନ୍ତି ତ ସ୍କୁଟିରେ ଆଣିକି ଗାଡ଼ିରେ ରଖିଦେଇକି ତ ତିନି ଜଣ ଆଣିକି ଭୁଜାଲି ଗଳାରେ ଦେଖେଇ ଦେଇକି ସେ ସ୍ତ୍ରୀ ଲୋକ ପାଖରେ ଯାହା ପିନ୍ଧିଛୁ ଯେ ଆଉ ବାଧିକି ସବୁ ଖୋଲି ଦେଇଛି ମଣିବା କରତେ ଯାଉଛି ଛଡ଼େଇ ନେଉଛନ୍ତି ସକାଳୁ ଘରୁ ଗଲାବେଳେ ତ ଏଇ ପରିସ୍ଥିତି ତ ସୁଖ କ'ଣ ମାନେ ଘଟଣା ହେଉଛି ଆମ କଲୋନୀ ଚୋରି ଯେଉଁ ମୃତ୍ୟୁ କେତେବେଳେ ଟିକେ କ'ଣ କାହା କହିବେ ତ କାଟିଦେବେ ଫଳେ ଏମିତି ଧନର ବିପଦ ଧନ କେମିତି ଜୀବନରେ କାହାକୁ ସୁଖ ଦିଏ ନାହିଁ ସେ କିନ୍ତୁ କେଉଁ ବ୍ୟକ୍ତା ସାଙ୍ଗଟାକୁ କେହି ନାହିଁ ସମସ୍ତଙ୍କୁ ଧନ ପାଇଁ ସମସ୍ତେ ମୋର ଆଶା କରୁଛନ୍ତି ଧନ ଆଉ କ'ଣ ସମସ୍ତେ ଆଶା କରୁଛନ୍ତି ମୋର ଧନ ଦରକାର ଧନ ଦରକାର ବୋଲି ଧନ ଯିଏ ନ ଦେବ ସେତେବେଳେ କ'ଣ ଯାହାକୁ ଦେବୁ ତା ଜନଗଣ ଘରେ କିଏ ସନ୍ତୁଷ୍ଟ ହେଇଯାଇଛି ତାକୁ ଆହୁରି ବାରମ୍ବାର ତମର ଅଛି ଶେଷ ନ କଲା ପର୍ଯ୍ୟନ୍ତ ତା ପାଖରେ କିଏ ତାକୁ ଭଲ ପାଇବ ଏମିତି ସେଥିପାଇଁ କ'ଣ କହିଲେ ନା ଧନରେ ବି କିଛି ସୃଷ୍ଟି ହେଇଗଲାନି ଧନର ଦୋଷ ତ ବହୁତ ଧନର ଦୋଷ ଅନେକ ଗୁଡ଼ା ଦୋଷ ଦରିଦ୍ରର ଦୋଷ ମାତ୍ର ଗୋଟେ କ'ଣ ନା ଧନର ଆସକ୍ତି ଧନ ତୃଷ୍ଣା ଧନ ତୃଷ୍ଣାଟା ହେଉଛି ତାର ଗୋଟେ ଦୋଷ ଧନୀର ଧନ ତୃଷ୍ଣା ଅଛି ଧନ ଯେହେତୁ ଧନୀ ତାର କ'ଣ ଆଉ ଧନ କରିବାରେ ଆକାଂକ୍ଷା ନାହିଁ ନା କ'ଣ ଏଇଟା ହେଉଛି ଆଉ ଧନ କଥା ଆଉ ଧନ କଥା ତାହା ବି ବେଶୀ ତୃଷ୍ଣା କିନ୍ତୁ ଗରିବ ଯେ ଦରିଦ୍ର ତାର ତୃଷ୍ଣା କ'ଣ ଗୋଟିଏ ତାର ଦୋଷ ହେଉଛି କ'ଣ କିନ୍ତୁ ଧନ ଯାହାକୁ ଅଛି ତା ଶତ୍ରୁ ହେଇଯିବେ ତାର ବନ୍ଧୁବାନ୍ଧବ ଶତ୍ରୁ ହେଇଯିବେ ପଡ଼ୋଶୀ ଚୋରଡ଼ ଭାଇ ତାର ଶତ୍ରୁ ହେଇଯିବେ କେହି ତାର ନିଜର ହେଇକି ରହିବେ ସମସ୍ତେ ଆଶା କରିବେ ସେଥିପାଇଁ ଏଠି କହୁଛି ନା ଧନୀ ଦରକାର ନା ଦରି ଦରକାର ପାପ ଦରକାର ନା ପୁଣ୍ୟ ଦରକାର ସେମିତିଟା ବି ଦରକାର ପାପ ବି ଦରକାର ନାହିଁ ପୁଣ୍ୟ ବି ଦରକାର ପୁଣ୍ୟ ଫଳ ହେଲେ କ'ଣ ହେବ ପୁଣି ସ୍ୱର୍ଗ ଯିବ ପୁଣି କିଛି ଦିନ ଯେଉଁ ଉତ୍ସବ ପାଇବ ସେଠି ବି ଦୁଃଖ ହେବ ପୁଣି କେତେବେଳେ କୋଉ କର୍ମ କରିବ ପୁଣି କୋଉଠି ପତନ ହେବ ପୁଣ୍ୟ ବି ଦରକାର ଏହି ଜଗତରେ ଯେତିକି ମଣିଷ ଆଶା କରିବ କୌଣସି ବି ଦରକାର ନାହିଁ ସେଇଠି ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ହେ ଭଗବାନ ହେ ପରମେଶ୍ୱର ଭଗବାନ ପ୍ରିୟ ଅପ୍ରିୟ ପରିସ୍ଥିତିର ସଂଯୋଗ ଫଳରେ ଏବଂ ତାହାର ବିୟୋଗ ଫଳରେ ଜୀବକୁ ସ୍ୱର୍ଗ କିମ୍ବା ନର୍କର ଅତ୍ୟନ୍ତ ଦୁଃଖ ଦୁର୍ଦ୍ଦଶା ଅବସ୍ଥାରେ ପତିତ ହୋଇ ଶୋକାଗ୍ରୀରେ ଦଗ୍ଧୀଭୂତ ହେବାକୁ ହୁଏ କ'ଣ ଶୋକରେ ଯାହାର ବି ଧନ ନାହିଁ ସେ ଶୋକାଗ୍ରୀ ଦଗ୍ଧୀଭୂତ ହୁଏ ଦେବତାମାନେ କ'ଣ ଶୋକାଗ୍ରୀ ଦଗ୍ଧୀଭୂତ ହଉନାହାନ୍ତି ହଉଛନ୍ତି ନା ନାହିଁ ଆଜି ଅସୁରମାନଙ୍କ ଦ୍ୱାରା ତାଡ଼ିତ କାଲି କାହା ଦ୍ୱାରା ତାଡ଼ିତ କାଲି କୌଣସି ଇନ୍ଦ୍ର ଇଚ୍ଛା ହେଇଗଲା କୌଣସି ଅପକର୍ମ କଲେ ପାପକର୍ମର ପରିଣତିରେ ସିଏ ବି ଶୋକଗ୍ରସ୍ତ ହେଇ ଦୁଃଖ ପାଉଛନ୍ତି ଘୁଷୁରୀ ହେଇଯାଉଛନ୍ତି ତ କେତେବେଳେ ପଦ୍ମ ନାଳ ଭିତରେ ଲୁଚିକି ରହୁଛନ୍ତି ତ କେଉଁ କେଉଁ ଜୀବନ କେତେ କେତେ କ'ଣ ଘଟୁଛି ସିଏ ବି ଶୋକାଗ୍ରୀରେ ଦଗ୍ଧୀଭୂତ ମାନେ ଆନନ୍ଦଟା କହୁଥିଲେ ମିଳିବ ସିଏ ତ ସେଇ ଦଗ୍ଧୀଭୂତ ହେଉଛନ୍ତି କେତେବେଳେ ନର୍କରେ ରହୁଥିବା ଲୋକ ବି ଦଗ୍ଧୀଭୂତ ହେଉଛି ହଉନି କି ସ୍ୱର୍ଗରେ ରହିବା ଲୋକ ବି ଦଗ୍ଧୀଭୂତ ହେଉଛି କିଏ ସୁଖରେ ଅଛି କିଏ ଯେ ସବୁଠିକି ତ ପ୍ରହ୍ଲାଦ ମହାରାଜ କହୁଛନ୍ତି ମୁଁ କାହିଁକି ଆଶା କରିନି ଧନଧନ୍ଦ କେନା କୋଶି ତ ସବୁ ଦଖଲ କରିନେଇଥିଲା ନା କିନ୍ତୁ ସବୁ ଦଖଲ କରିନେଇଥିଲେ ସେଇଠି ଆଜି ପୁରା ସବୁର ତ୍ରିଭୁବନର ମାଲିକ ହେଇଯିବ ପ୍ରହ୍ଲାଦ ମହାରାଜ ସେଇଥିରେ କେତେ ଉନ୍ନତ ପ୍ଲାଟଫର୍ମକୁ ଚାଲିଯାଇଛି ଆମେ ଏଥିରେ କହୁଛି କିଏ କାଲି କ'ଣ ଟିକେ ପାଇଥିଲେ ଭାଇ ମୁଁ ଏତେ ବଡ଼ ମାଲିକ ହେଇଗଲି ଯେ କେମିତି ନା ସେ ଯେଉଁ ବେଙ୍ଗର ଅଧଲେ ଅଧଲେ ପଇସା ବେଙ୍ଗର ତାର ଅଧଲେ ପଇସା ପାଇକି ରାଜାଙ୍କର ଗଡ଼ିଆରେ ସେ ବାସ କରେ ଆଉ କୋଉଠି ତାର କିଏ ଗୋଟେ ଅଧଲା ପଇସା ଅଧଲା ମାନେ କେତେ ଆଠଣା ତ ନା ଆଠଣା ପଇସା ଗଡ଼ିଆ ତୁଟିରେ ଖସି ପଡ଼ୁଛି ସବୁ ଲୋକର ପାଣିରେ ପଡ଼ିଛି ବେଙ୍ଗ ଦେଖିନି ଯାହା ଆଠଣା ପଇସା ପଡ଼ୁଛି ଆସିକି ଦାବରେ ବସିଲା ଆଉ ଭାଇ ମୁଁ ମାଲିକ ହେଇଗଲି ପୁରା ଗୋଟା ମାଲିକ ମୁଁ ଆମେ ଗଡ଼ିଆକୁ କାହାକୁ ଛାଡ଼ିବିନି ଗଡ଼ିଆ ମାଲିକ ମୁଁ ଏତିକି କାହାକୁ ପୁରେଇକି ଦେବି ଝିଆ ସେଟା ଗୋଡ଼େଇବି ପୁରା ମାଲିକ ଅନ୍ଧରେ ପଇସା ପାଇଛି ନା ମାଲିକ ତ ଆଉ ହିସାବ ନାହିଁ ଆଉ ତାର ଅହଙ୍କାର ବହୁତ ବଢ଼ିଗଲା ଏଣେ ରାଜାଙ୍କର ହାତୀ ଆଇଲା ଗଡ଼ିଆକୁ ପାଣି ପିଇବୁ ପାଣି ପିତେ ଆଇଲା ସିଏ ଅଧରେ ପଇସା ଆମର ବସୁଛି ମୁଁ ତ ଛାଡ଼ିଦିନି ତ ମାଲିକ ଗୋଡ଼ିଆରେ ମୁଁ ନ କହିଲି କେମିତି ବସିବ ହାତୀ ବସିପାରିବନି ତେଣୁକରି ମୁଁ ଏଠିକି କାହାକୁ ଛାଡ଼ିବିନି ମୋ ବିନା ମଧ୍ୟରେ କାହାକୁ ଦେବିନି ତ ଏ କଥା କହିକି ଅଧରେ ପଇସା ପୁରା ଆଉ ଉଠିବାନି ମୁଁ ମାଲିକିଲା ପଇସା ପରେ ବସୁଛି ଆଉ ଘାଟରେ ପୁରା ଅବସ୍ଥା କ'ଣ ହାତି ଆସିବ ଅନେଇ ମନା ହେଇଥା କ'ଣ ପକେଇଲା ଆଉ ପାଦ ଆଉ ମାଲିକ ତୁ ଚାଲିଗଲା ଭିତରେ ପଇସାଟା ଛାଡ଼ିକି ଆସିବାର ବି ଯାହା କରିବା କଥା କିନ୍ତୁ ଅଧରେ ପଇସା ତାକୁ କଗଲା ବିନାଶ କରିଦେଲା ଠିକ୍ ସେମିତି ଯିଏ ଯେମିତି ଜଗତରେ ଟିକେ ଜାଗା ଆବଶ୍ୟକ ରୂପାନ୍ତର ଗାଣିଟା ଭକ୍ତି ପ୍ରକାଶ କରିବି ଏ ସଂସାରରେ କିଏ ଅଧରେ କିଏ ଚାରଣା କିଏ ଟଙ୍କାଟେ ଜଗତରେ ପାଇଛି ତା ଉପରେ ବସିକି ଦେଖ ମୁଁ ମାଲିକ ମୁଁ କ'ଣ କାମ କରେ ନା କ'ଣ ମୁଁ ମାନେ ଅଧଙ୍କା କିନ୍ତୁ କାଳ ରୁଟି ହାତୀ ଯେତେବେଳେ ଆସିବ କାଳ ଆସିବ ଯେତେବେଳେ ଆଜ୍ଞା ଦେଖିବ ନା ତମେ ଅଧରେ ପଇସା କହିବ ନା ମୁଁ ଏଇ ତୁ ଅଧରେ ପଇସା ତୁ ଗୋଟେ କର ମୋ ପରିବେଶନ ନହେଲେ ତୁ ଆସିପାରିବୁନି ସବୁ କାଳ ପାଖରେ ସବୁ ଅଧରେ ପଇସା ତ ନା କାଳ ପାଖରେ ସବୁ ଅଧରେ ପଇସା ଯିଏ ଯାହାର ଏଇ ଅଧୁଲି ବା ଅଧୁଲି ଲେଖା ଗୋଟେ ପଇସା ନ ଅଧା ଆଠଣା ବି ନୁହେଁ ଅଧୁଲି ଯାଇ ତ ସେଇ ହେଉଛି ଘଟଣା କାଳ ଆସିବ ସଠେଇ କରିକି ନେଇ ଚାଲିବ, କିଏ କେତେ ବଡ ମାଲିକ, କିଏ କେତେ ସମ୍ପତ୍ତି ରଖୁଛେ, କଣ କରୁଛେ, ଏସବୁ କିଛି ନେସେସରି ନାହିଁ। ସେଥିପାଇଁ ଏଠି ଗୋଟିଏ ଅର୍ଥ ଦେଖା ହବ, କାଳକୁ ବି, କାଳର କାଳ ହେଉଛନ୍ତି ଭଗବାନ। ଏ କାଳକୁ ଅତିକ୍ରମ କରିବା ସମସ୍ତଙ୍କ ପକ୍ଷରେ କଠିନ କଠିନ ନା, କି କାଳକୁ ଅତିକ୍ରମ କରିଯାଇପାରିବେ ନା? ହଁ, ଆମେ ଯୁବକ ବାଲ୍ୟ ଅବସ୍ଥା ଥିଲେ ଆଉ ଯୁବକ ହୋଇଥିଲେ, ଏ ମୁଁ ସବୁଦିନ ଯୁବକ ରହେ କାଳ ଦେଖୁ କ୍ଲାସରେ ଏକ୍ଜାମ୍ ଦେଉଥିଲେ, କାଳର ପ୍ରଭାବ ଅଛି ନା ନାହିଁ? କଣ କଣ କାଳ ପ୍ରଭାବ ଘଟୁଛି ବୋଲି କେମିତି ଆମେ କଣ କଣ ଏକ୍ଜାମ୍ ଦେଇଥିଲେ? କାଳ କାଳର କାଳ ଯେ ଆମକୁ କୋଉଠି ନେଇଛି, ଆଗକୁ ଯେ କାଳ ଆମକୁ ନେଇଯାଉଛି କଣ? ସ୍ତ୍ରୀ ଲୋକଙ୍କୁ ପଢେଇଥିଲେ କାଳ କେମିତି ପଢେଇଛି, କାଳ କେମିତି ଲୋକ ଯେମିତି ଆମକୁ ବୁଢା କରିଦେଇଛି, କାଳ କରିଦେବ ନି କି ଆମକୁ? କିଏ ଯୁବକ ଏତିକି ଅବସ୍ଥା ଶୈଶବ ବାଲ୍ୟ ପୌବଣ୍ଡ ଆସି କିଶୋର ହେଇକି ଯୌବନ ଅତିକ୍ରମ କରତେ ବସିଲାଣି, କିଏ କିଏ କରିବେ? କରିଛି ନା ନାହିଁ ଶରୀର ତାର ପ୍ରଭାବ? ସେମିତି କାଳ କେମିତି କ୍ଷତି କରୁଛି ସଂସାର, ଯେମିତିକି ସେଇ କଥା କହୁଛନ୍ତି ଝିଅ କାଲି ବୋହୁ କେମିତି କଣ 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 ହେଇଥିଲେ ପ୍ରାକ୍ଟିକାଲ ଦେଖେଇଥିଲେ ଯେ କାଳର ପ୍ରଭାବ ପରିସ୍ଥିତି କେମିତି ହେଇଥାଏ ସ୍ତ୍ରୀ ଲୋକମାନଙ୍କୁ। ଆଗକାଳ ସ୍ତ୍ରୀ ଲୋକମାନଙ୍କ ଭିତରେ ମନୋଭାବ କେମିତି, କେତେ ଭଦ୍ରତା କେମିତି, ତା ସହନଶୀଳତା ଗୋଟେ ସ୍ତ୍ରୀ ହିସାବରେ ତାର ଥିଲା। ବର୍ତ୍ତମାନ ସ୍ତ୍ରୀ ସେ ଆଗ ଭଳିଆ, ଆଗକାର ମା ବର୍ତ୍ତମାନ ଆଗକାର 50 ବର୍ଷର ଝିଅର ସ୍ୱଭାବ, ଆମ ମା ମାନଙ୍କର ଚାଲି ଚଳନ କଥାବାର୍ତ୍ତା ଯାହା ଥିଲା ବର୍ତ୍ତମାନ ଝିଅମାନଙ୍କର ଅଛି? ସେଇଆ ଜିନ୍ ପେଣ୍ଟ ହେଇଗଲା ସେମାନେ କାଳ, ଏଇଟା କିଏ କଲେ? କାଳ କାଳ କଳି ପ୍ରଭାବରେ କାଳ ଏମିତି ଯୁବକୁ ଗ୍ରାସ କରିଦେଇଛି, ପୁରା ସାରା ଦୁନିଆକୁ ଗ୍ରାସ କରିଦେଇଛି ଏସବୁ କାଳ ପ୍ରଭାବ। ତାକୁ କେହି ଅତିକ୍ରମ କରିକି ଯାଇପାରିବେନି, ବହୁତ କଷ୍ଟ। ସେଥିପାଇଁ ସଂସାର ଯଦି ମଣିଷ ନିଜେ କାଳକୁ ଅତିକ୍ରମ ବୁଝୁ, ଆମ ପାଇଁ ତ ବହୁତ ଶୁଣୁଥିଲେ, ପୁରା ରେକର୍ଡିଂ କରିକି ଶୁଣିଥିଲି ଆଉ ଇଏ ଶୁଣିଥିଲି, ତାଙ୍କ ଭିତରେ କ୍ଲାସ୍ ଯେହେତୁ ବସେଇବା ଦରକାର ହେଲା, ବହୁତ କ୍ଲାସ୍ ଶୁଣିଛି। ଆଚ୍ଛା, ସେ କଥା କହୁଛନ୍ତି ଯେ ଦୁର୍ଦ୍ଦଶାଗ୍ରସ୍ତ ଅବସ୍ଥାରେ ପତିତ ହୋଇ ଶୋକାଗ୍ରେ ଦେଉଛନ୍ତି, ଯଦିଓ ଏହି ଦୁଃଖମୟ ଜୀବନର ନିବୃତ୍ତି ସାଧନ ପାଇଁ ବହୁ ଉପାୟ ରହିଛି, କିନ୍ତୁ ସେହି ସମସ୍ତ ଉପାୟ ଗୁଡ଼ିକ ସେହି ଦୁଃଖଦାୟକ ପରିସ୍ଥିତି ଠାରୁ ଆହୁରି ଦୁଃଖଦାୟକ ମାନେ। ତେଣୁ ମୁଁ ମନେ କରୁଛି ଯେ ତାର ଏକମାତ୍ର ନିରାମୟ ଉପାୟ ହେଉଛି ଆପଣଙ୍କ ସେବାରେ ଯୁକ୍ତ ହେବା। ଦୟାକରି ଆପଣ ମୋତେ ସେହି ସେବା ଉପଦେଶ ଦିଅନ୍ତୁ। ମାନେ ପ୍ରହ୍ଲାଦ ଭାବରେ କହୁଛି, ଯଦିଓ ଏହି ଦୁଃଖମୟ ଜୀବନର ନିବୃତ୍ତି ସାଧନ ପାଇଁ ବହୁ ଉପାୟ ରହିଛି, ଅନେକ ଉପାୟ ଅଛି ଦୁଃଖମୟ ଜୀବନରୁ ଉଦ୍ଧାର ହବାର, କିନ୍ତୁ ମୁଁ ମନେ କରୁଛି କଣ ଯେ ଗୋଟିଏ ମାତ୍ର ହଉଛି ଆପଣଙ୍କ ସେବାରେ ନିୟୋଜିତ ହବ। ଆପଣ କୃପା କାହାକୁ ପ୍ରାର୍ଥନା କରୁଛନ୍ତି? ନୃସିଂହଦେବ। ଆପଣଙ୍କ ସେବାରେ ନିଯୁକ୍ତ ହବାଟା ହିଁ ହେଉଛି ସଂସାର ସବୁ ପରିସ୍ଥିତିକୁ ଅତିକ୍ରମ ହେଇଯିବ। ଯଦି ତାଙ୍କ ସେବା ନ ମିଳିଲା ଜୀବନରେ ଯାହାକୁ, କେତେ କେତେ ଉପାୟ ରହିଛି, ସେ ଯେଉଁ ଯୋଗ ପନ୍ଥା ହେଇପାରେ, ବହୁ ପ୍ରକାର ଉପାୟ ଅଛି, କିନ୍ତୁ ତାଠୁ ଗ୍ରେଟ୍ ହେଉଛି ସେବା ସୁଖ। ସେବା ସୁଖ କେ ମନେ ଭକ୍ତନ ଠାକୁର କାଳ୍ପନିକ ଭଜନ ଯେ ଭଜନ ସେବା ସୁଖ ସୁଖ ପରମ ସମ୍ପଦ ନାଶ ହୋଇ ଅବିଦ୍ୟା ତ ସେବା ସୁଖ ପାଇ ମାନେ ସେବା ସୁଖ ପାଇଲା ପରେ ତୁ ଭୁଲିବନି, କାହିଁକି ନା ଆଗେ ଜଡ଼ାନନ୍ଦର ଉର୍ଦ୍ଧ୍ୱ ହେଉଛି କ'ଣ ବ୍ରହ୍ମାନନ୍ଦ, ବ୍ରହ୍ମାନନ୍ଦର ଉର୍ଦ୍ଧ୍ୱରେ ପ୍ରେମାନନ୍ଦ, ପ୍ରେମାନନ୍ଦର ଉର୍ଦ୍ଧ୍ୱରେ ସେବାନନ୍ଦ। ଜଡ଼ ଜଗତରେ ମଣିଷ ଯେଉଁ ଆନନ୍ଦ ସେଇଠି ଅଛି ବୋଲି ଖୋଜୁଛ, ଯେଉଁମାନେ নির্বিকার ব্রহ্মর উপাসনা করছেন সে কি কম পাচ্ছেন ব্রহ্মানন্দ যুক্তি মিশি যা জড়জগত ক্লেশরে অধিক মানে ঊর্ধ্বরে সেটা সেটাই সে অনুভূত আনন্দ পাচ্ছেন তাঙ্ক ঊর্ধ্বরে রয়েছেন মানে প্রেমানন্দ ভগত প্রেমরে যেমন রয়েছেন বৈকুণ্ঠ এটা তো ব্রহ্ম সাজুজ্য মুক্তির যান ব্রহ্মানন্দ রু শ্রেষ্ঠ হচ্ছে প্রেমানন্দ প্রেমানন্দ মানে সবুলে কৃষ্ণ প্রেমরে ভাব বিভোর হয়ে রহবা সবুবেল অষ্টসাত্বিক বিকারে নিজে ভুলে যাওয়া মূর্ছিত হওয়া এটা হচ্ছে কোন প্রেমানন্দ প্রেম জীবনে সবুলে তা প্রতি অনুরাগ কিন্তু তার শ্রেষ্ঠ হচ্ছে কোন সেবানন্দ কাহিনী যেমনি প্রেমানন্দ অবস্থায় ভগবান শ্রীকৃষ্ণ অনেক কৃষ্ণকে দেখিকি তার প্রেমানন্দ আসবে রাধা গোবিন্দ গোপাল তার প্রেমর আনন্দ আসবে সে চামর ঢোলুথ চামর ঢোলুথ তার কৃষ্ণ প্রেম অস্তি কে প্রেমানন্দ লোক কোন চামর ঢুলে চামর ঢুলে পারবে কি সে তো মূর্ছিত হয়ে পড়বে ভগবান সেবা পাই পারিবে কি গোপী মানঙ্ক ভিতরে প্রেমানন্দ শ্রেষ্ঠ হচ্ছে গোপী মানে সেবানন্দ নিরন্তর কৃষ্ণ সুখ সে কান্দিকি গোড়াগুড়ি দেওয়া এইসব গোপী মানুষ ঊর্ধ্বরে কেবল কৃষ্ণকে কেমি পাইমু কৃষ্ণ সেবা কেমি করিমু কৃষ্ণকে ন পাইলে আমি এই প্রেম সেবানন্দ প্রেম জীবন অন্তিম লক্ষ্য হচ্ছে কৃষ্ণ প্রেম কিন্তু গোপী মানুষ সিদ্ধান্ত হচ্ছে কোন সেবা সেবানন্দ সেটি সেবা কলাবেলে সেইটাই বহুত আনন্দ আর সেইটাই তো সুখ দুঃখ সুখ না এই সেবা করতে যাই কাল দুঃখ যেমনি আসে এই আমি গোটে মহৎ কাম করে আমি পাঠ পড়ছিলি ছোটবেলায় আমি পাঠ পড়ছিলি আমি বহুত খটিকি পাঠ পড়ছি বহুত পরিশ্রম করছি পাঠ পড়িয়া যেতবে আমার ভাল সুন্দর রেজল্ট হব কোন আনন্দ রাখ বই তা না এত কষ্টটা তার মনে রহব কি এত কষ্ট করি পাঠ পড়ছিলি কষ্ট জনা হইব তার অটোমেটিক কোন সব কষ্ট তাকে ভুলে দেব ভুলে দেব না ভুলে না সেই যেমনি লোক বহুত পরিশ্রম করে পাঠ পড়ছে চাকরি করে দরমা বাড়ি তার সার্থকতা মনে করে চাকরিটা করি বহুত কষ্ট করে পাঠ পড়ছে জীবনে বহুত হইরা নিয়ে পাঠ পড়ছি এটা প্রসন্ন গোটে স্ত্রী গোটে গর্ভরে ধরুছি গোটে সন্তান দশ মাস পর্যন্ত গর্ভ ন মাস দশ দিন ধরুছি গর্ভরে তবে ধরিকি তো পিলা জন্ম দৌছি এত কষ্টটা তা করি বুঝলি দেখলাম তো আনন্দিত হয়ে ঠিক সেমনি জীবনে যেত কষ্ট সেবা সেতবে স্বাস্থ্য পাব যেত সে সেবা সুখ জীবনে পাবে আমার জীবনে সেইটা না সেবা গোটে কম এই যে ভগবান ঋণী কেমি করব ভগবান ঋণী করবে কি তাঁর কিছু করলে তো ভগবান এমনি আসি ধরা দেবে কাম ভগবান প্রতি সেবা অর্পণ করি আমি করব মু কেতটা আধ্যাত্মিক জন ডেভেলপ হয়নি তো মো অন্তর অন্তর কহিব তা না অন্তর মানে মু যা পাই ভালো মু যাকে ভালো পাব মো মা বাবা ভালো পাব তো ভালো পাইবার মিনিংটা কম মু তা পাই কম করলি তা না ভালো খাইকি মো মা বাবা বহুত ভালো পাই কুন্ডে ঘরে ইয়ে করে সে করে না এটা ভালো পাইব ভালো পাইব বিনিময়টা হচ্ছে কিন্তু তা পাই মু কম করি তা পাই সেইটু হলো আমি আমি বিবাহ করি স্ত্রী মু সব তোতে বহু ভালো পাই কিন্তু সবুলে তা পাখে বসিয়া তা স্ত্রীর যা সব ইচ্ছা পূর্ণ করি আর তা পাখে বসিলে ভালো পাইব না তো করবা তা কিছু কর্ম করি আনি তা তার ভরণ পোষণ সে যা চাহিব তার ডিমান্ড পূরণ করে সে খুশি হব না আপনি তা পাখে খালি আয়না আয়না বলে আয়না আগে আগে বসি সামনে বসি ভালো পাইব রোজগার না করলে কালকে তোমার ছাড়িকে আঁকাব পড়ে পড়ে না শুনো আমি এইটা যদি নিদর্শন তুমি তা কোন উৎসর্গ করো কেমন কোন করো খালি হৃদয়কে ভালো হৃদয়কে ভালো পাইবার প্রমাণটা হচ্ছে তাকে প্রাকটিকাল ভাবে দেখিবে তা কিছু করিবা তা সেবা করে খালি ফোনে গপিলে হবনি সে প্রাকটিকাল বি যাবে ফোনে খালি ঘণ্টা আটা করতে মু বহুত ভাল পাই তো তুই বলি পারুনি ইয়ে করি পারুনি ঘণ্টা আটা ফোনে কইলে কোন ভাল পাই হয়েছ না আরে যেতবে তাকে তুমি বিবাহ করিকি তার সব কথা ডিমান্ড পূর্ণ করবে সেতবে যাই তা ফোন সাকসেস দেখিলি ভগবান কোন করি আজ যদি ভালো পাইকি নেই আসি ঘরে বসিকি দেখ ঘটনা কোন ঘটিব ଠିକ ଆ ହେଇକି ରହିବେ ନାହିଁ। ଅଳୁସା କହିବେ, ଇଏ କହିବେ, ସେ କହିବୁ, ଗାଳି ତାପରଠୁ ଆରମ୍ଭ ହବ। ଠିକ ସେଇଭଳିଆ ଭଗବାନ ଖୁସି କରିଦେବେ, ଭଗବାନ ପାଇଁ କିଛି କରେ କାହିଁକି, ସମସ୍ତେ କିଛି କରିଛନ୍ତି ବୋଲି ଭଗବାନ ପାଇଁ ଭକ୍ତ କିଛି କରେ ତୁ ଋଣୀ ହେଇଯାଏ, ଋଣୀ ହେଇ ଭଗବାନ ଋଣୀ ହେଇଯାଆନ୍ତି, ଭଗବାନ ଋଣୀ ଯେତେବେଳେ ହେଇଯାନ୍ତି ସେତେବେଳେ ଆଉ ବାଧ୍ୟ ହେଇଯାନ୍ତି ଭଗବାନ ଆଉ ତାକୁ ନ ଦେଇକି କିଛି ରହିପାରନ୍ତିନି, ସେଥିପାଇଁ ତା ବ୍ୟବସ୍ଥାପନା ଲାଗି ସେଥିପାଇଁ ସେବାନନ୍ଦର ଅନୁସାରେ ସେଇଟା ପ୍ରହ୍ଲାଦ ମହାରାଜ ପ୍ରାର୍ଥନା କରୁଛନ୍ତି। ତାହେଲେ ଏକ୍ଜାମ୍ପଲ୍ ଦିଅନ୍ତୁ, କିଏ କ'ଣ କରିକି ଭଗବାନ ପାଇଁ ସେବା କରିକି କ'ଣ ପାଇ, ଭଗବାନ ପାଇଁ କିଏ କିଛି କରିଛନ୍ତି ନା ଭକ୍ତମାନ କିଏ କ'ଣ ସବରିକୁ କାହିଁକି କରୁଣା କରିବ, କିଛି କରିଛି ନା ସବରି ଭଗବାନ ରାଣ କ'ଣ କରୁଥିଲା, ସବୁଦିନ ବଣ ଜଙ୍ଗଲରୁ ଫଳ ଫୁଲ ତୋଳିଛି ଆଉ ହଁ ସବୁଦିନ ଫୁଲ ଫଳ ତୋଳିକି ଆଣିଛି, ସବୁ ପ୍ରକାର ସେବା ପ୍ରତ୍ୟେକ ଦିନ ମୋ ପ୍ରଭୁ ଆସିବେ ବାହାର ବ୍ୟାକୁଳତାରେ ସେ ଖୋଜିଛନ୍ତି, ତେଣୁକରି କୋଉଦିନ ତାର ଅନ୍ତ ଭାବେ ସେ କ'ଣ କରୁଛି ନା ସେବା ବନ୍ଦ କରିନି କରିଛି କି, ସେଇଥିରେ ଋଣିକି ଭଗବାନ ଆସିଲେ ବାହାରିଲେ ଆଉ କାହା ଜୀବନ ସୁଧାମା ତ ଖୁଦ ଭଜା ଦେଇଛି ବୋଲି ଭଗବାନ ତାକୁ ସବୁ ଦେଇଛନ୍ତି, ଆଉ ଦ୍ରୌପଦୀ କଥା ତ ସମସ୍ତେ ଜାଣିଛୁ, କଣି ଗାଈ ବସ୍ତା ଦେଇ ଗୋଟିଏ ବସ୍ତ୍ର ପାଇଛୁ, ଗଜରାଜ ତ ଗୋଟେ ପଦ୍ମ ଫୁଲ ଦେଇକି ଜୀବନ ସର୍ବସ୍ୱ ପାଇଯାଇଛି ଭଗବାନଙ୍କୁ ପାଇଯାଇଛି, ଆଉ ତ ସେଇଭଳିଆ କୁହାଯାଉଛି କ'ଣ ନା ସମସ୍ତେ ସଂସାରରେ କିଛି ନା କିଛି ସେବା କରୁଛନ୍ତି, ଶୁଣ ସମସ୍ତେ ଗୋଟେ ଗୋଟେ ଏକ୍ଜାମ୍ପଲ୍ କରିଦେବେ, ଭଗବାନ ପାଇଁ ସମସ୍ତେ ପଢ଼ିଛନ୍ତି, ନ କରି କିଛି ହେଇଛି କି କରିବା ପାଇଁ ଯୋଉଠିକି ଯାଇଛ ତମେ ସେବା କରିକି ସମସ୍ତଙ୍କ ମନକୁ ମୋହି ନେଇଛ, କିଛି ଅସୁବିଧା ନାହିଁ, କୃପା ପାଇଯାଇ ବହୁତ ସେବା କରୁଛନ୍ତି ସହଦେବ, ଯୋଉଠି ଗଲେ ବହୁତ ସେବା କରୁଛନ୍ତି, ସମସ୍ତେ ସେବା ଏଇଥିରେ ମାନସିକତା ଲାଗେ, ଏଥିରେ କ୍ୱାଲିଫିକେସନ ଲାଗେନି, ଲାଗେ କି ଅନ୍ତରଟାକୁ ଅନ୍ତରଟା ଲାଗେ ଆଉ କି ମହାଦେବ କିଏ କୋଉ ସେବା କରିକି ପାଇଛନ୍ତି ଋଣୀ କରିଛନ୍ତି କିଏ ଗୁଣ୍ଡିଚି ମୂଷା ଋଣୀ କରିଦେଇଛନ୍ତି ନା ରାମଚନ୍ଦ୍ର, ଗୁଣ୍ଡିଚି ମୂଷା ବି ଋଣୀ କରିଦେଇଛି ରାମଚନ୍ଦ୍ର ଆଉ ହନୁମାନ କେହି ନାହିଁ, ଯେତେ ଭକ୍ତ ଭଗବାନଙ୍କର ଭଗବାନ ପାଇଁ କିଛି କରିଛନ୍ତି କରିଛନ୍ତି, ସେଥିପାଇଁ ଆମକୁ ଭଗବାନ ପାଇଁ କିଛି କରିବା ପାଇଁ ପଡିବ, କୃଷ୍ଣଙ୍କର ଜାଣିକି କରିବା ପାଇଁ ସେ କ୍ଷେତ୍ରରେ ତ ପ୍ରଶ୍ନ ଆସିପାରେ, ଏମିତି ତ ଅନେକ ଲୋକ ଭଗବାନଙ୍କୁ ଦେଇଛନ୍ତି, ଖାଲି ଦେଲେ ଭଗବାନ ତ ସଂସାର ଲୋକ କୋଟି କୋଟି ଟଙ୍କା ଭଗବାନଙ୍କୁ ବି ଦେଇଛନ୍ତି ଦେଉନାହାନ୍ତି, ତ ଏମିତିକି ଅନେକ ଲୋକ ଅଛନ୍ତି ଭଗବାନଙ୍କୁ ଅନେକ କିଛି ଦେଇଛି, ଏ ଦୁର୍ଯ୍ୟୋଧନ ଡାକିଲା ଭଗବାନଙ୍କୁ ଆସୁଛନ୍ତି ଖାଇବାକୁ, ଡାକିଲା ନା ଦୁର୍ଯ୍ୟୋଧନ, କିନ୍ତୁ ତ ଆଉ ଭଗବାନ କଲେ କି ଗ୍ରହଣ କଲେ କି କାହିଁକି ଗ୍ରହଣ କଲେ, ଦେଇଛି ତ ଚାହିଁଲା ଜଣେ ନେଲେନି କାହିଁକି ଭଗବାନଙ୍କୁ ହୃଦୟଟାକୁ ଆଗେ ଦେବାକୁ ପଡିବ, ତା ନା ସେ ହେଉଛନ୍ତି ଭାବଗ୍ରାହୀ ଜଣ, ଆଗେ ଭାବଟାକୁ ଭଲ ପାଇବାଟାକୁ ଆଗେ ଦେବା ପାଇଁ ପଡିବ, ମୁଁ ଶ୍ରଦ୍ଧାରେ ଯାହାକୁ ଦେବି ତାକୁ ମାନେ ସତରେ ଏଇଟା ହେଉଛି ପ୍ରଥମ ଜିନିଷ, ତ ଯେତେବେଳେ ଆମେ ଭଗବାନ କିଛି ଦେବା ଦେବା ପୂର୍ବରୁ ଆଗେ ଅନ୍ତରଟାକୁ ଦେବା ଦରକାର, ଭଲ ପାଇବାଟାକୁ ଦେବା, ହୃଦୟତାଟାକୁ ଭଲ ଦେବା ଦରକାର, ପୂଜାରୀ ଭୋଗ ଲଗୁଛି ଆଗେ ଯଦି ତାର ପ୍ରୀତି ନଥିବ, ରୋଷେଇ କରୁଛି ପ୍ରୀତି ନଥିବ, ସେ ରୋଷେଇ କଲେ ଭଗବାନ କ'ଣ ଖାଇବେ, ପୂଜାରୀ ଯୋଉ ମାନସିକତାରେ ଭଗବାନଙ୍କୁ ଅଫର କରିବ ଜିନିଷଟା, ଭଗବାନଙ୍କର ଜଡ଼ ବସ୍ତୁର ଅହମ ନୁହଁ, ଭଗବାନଙ୍କୁ ହୃଦୟକୁ ଦେବା ପାଇଁ ପଡିବ, ଭଗବାନଙ୍କୁ ଭଲ ପାଇବାଟାକୁ ଭାବକୁ ଆଗେ ସମର୍ପଣ ଦବା ପାଇଁ ପଡିବ, ତାର ଦବାର ଭାବନାଟା ଯେମିତି ଥିବ ଭଗବାନ ସେଇ ଅନୁସାରେ ତାକୁ ଗ୍ରହଣ କରିବ। ଆଜି ସେଇଟା ନ ଦେଇକି ଆମେ ଖାଲି ବସ୍ତୁ ନେଇକି ଦବା, ଭଗବାନଙ୍କ ସହିତ ସବୁ ଥିବ, ତା ସହିତ ଜାଗତିକ ବସ୍ତୁ ଥିବ, କିନ୍ତୁ ଶ୍ରଦ୍ଧା ନଥିବ, ଭଗବାନ ସେଥିପାଇଁ ଏଟା ଗ୍ରହଣ କରିବେ। ଭଗବାନ କହିଛନ୍ତି କଣ, ପତ୍ର ପୁଷ୍ପମ ଫଳମ ଦ୍ୱୟମ ଜମ୍ୟ ଭକ୍ତା ପ୍ରୟୋଜନ ତଦହମ ଭକ୍ତି ଅପହୃତମ। ଭକ୍ତି ତା ଭିତରେ ମିଶ୍ରିତ ଥିବ, ଭକ୍ତି ଯଦି ନଥିବ ଭଗବାନ ଭକ୍ତିଟା ବି ସ୍ୱୀକାର କରିବା, ସେ ବସ୍ତୁ ମାଧ୍ୟମରେ ଶ୍ରଦ୍ଧାଟା ନିବେଦନ ହୁଏ, ଖାଲି ଶ୍ରଦ୍ଧାଟା ନିବେଦନ, ଗୋଟେ ବସ୍ତୁ ଦେଲେ ବସ୍ତୁ ଦ୍ୱାରା ତାର ଶ୍ରଦ୍ଧାଟା କେତେ ରହିଛ, ଏ ଶ୍ରଦ୍ଧାରେ ଯେମିତି ଆମେ କ'ଣ ଯେମିତି ଲୋକ ପିତୃ ଶ୍ରାଦ୍ଧ କରୁଛୁ, ପିତୃ ଶ୍ରାଦ୍ଧରେ କ'ଣ ହେଉଛି ନା ସ୍ୱାଭାବିକ ପିତୃ ଶ୍ରାଦ୍ଧ ଦିନ ଲୋକ ଯେଉଁ ଶ୍ରଦ୍ଧାରେ ଦଉଛି ତା ବାପାକୁ ହିଁ କୁହେ ମନେ ଥିବେ ତମ ବାପ ପାଇଁ ଏତେ ଟଙ୍କା ଖର୍ଚ୍ଚ ହେଇଗଲା ସେତେ ଟଙ୍କା ଖର୍ଚ୍ଚ ହେଇଗଲା, କେଉଁଦିନ ଲୋକ କେଉଁଦିନ ବାପକୁ ମଲା କରିକି ଶ୍ରାଦ୍ଧ ହେଲା, କିନ୍ତୁ ତାର ଏତେ ଟଙ୍କା ଖର୍ଚ୍ଚ ହେଇଗଲା ବୋଲି ତାର କ'ଣ ହେଲା ନା ଚିନ୍ତା, ଏତେ ଟଙ୍କା ଖର୍ଚ୍ଚ କରିଦେଲେ ନା, ଏଇଟା ହେଉଛି ତାର ପ୍ରୋବ୍ଲେମ। ସେଇଥିପାଇଁ ତାର ଶ୍ରଦ୍ଧାଟା କୋଉଠି ରହିଲା, ତାର ଶ୍ରଦ୍ଧାଟା କୋଉଠି ଥିଲା ଟଙ୍କାରେ, ମୋର ଏତେ ଖର୍ଚ୍ଚ ହେଇଗଲା ଶ୍ରଦ୍ଧାଟା ତାର ଟଙ୍କାରେ ରହିଲା, ତେଣୁ ସେଟା ଭଗବାନ ଗ୍ରହଣ କରିବେ। ଭଗବାନ ପାଇଁ କିଛି କରିବା ଆଗରୁ ଶ୍ରଦ୍ଧା ହେଲେ ଯେ ହଁ କିଏ କରିବ ଆମକୁ କଷ୍ଟ ହବ ମୁଁ ଯିବିନି, ଏଇଟା କିଏ କରିବ, ଏଇଟା ଦେଇଦେନି ମୁଁ ଚାଲିବ, ଏଇ ଯେଉଁ ମନରେ ଯେଉଁ ଆସିଗଲା ପ୍ରଶ୍ନ ଏଇଟା ଭଗବାନ ତାକୁ ସ୍ୱୀକାର କରିବେ, ଏଇଟା ହେବେ ପ୍ରୋବ୍ଲେମ। ବୁଝିପାରିବେ କ'ଣ କଥା, ସର୍ବେଶ୍ୱର କ'ଣ ବୁଝିବେ, କ'ଣ ବୁଝିବେ ପଛରେ କହିଲି, ଏବେ କ'ଣ କହିଲି, ଅନେଇଥିଲ କୁଆଡ଼େ ଯାଇଥିଲ କୁଆଡ଼େ, ସେଇଥିପାଇଁ ପଚାରିଲି ବସ ଏଇଠି ମୋ ସାମ୍ନାରେ, ଏଇଟା ହଉଛି ଘଟଣା, ଭଗବାନ ସାମ୍ନାକୁ ଯିବି ଭୋଗ ଲଗେଇବି, ଲୋକକୁ ଡାକିକି ଆତିଥ୍ୟ ଦେବି, କିନ୍ତୁ ମୁଁ ନଥିବି ସେଠି, ମୁଁ ଦେମି କିନ୍ତୁ ମୁଁ ନଥିବି ସେଠି, କଥାରେ ବସିଛ ତମେ, ତମେ ଥିଲ କେଉଁଠି ଯାଇକି, ତମ ଶରୀର ଏଠି ବସି କ'ଣ କ'ଣ ମନ କଲିକତା ଦେହ ଓଡ଼ିଶା ଠିକ ସେମିତି, ତମେ ବସିଛ ଏଠି କିନ୍ତୁ ତମ ମନ ଆଉ କେଉଁଠି କାହା ପାଖରେ ଅଛି, ସେଇଟା ହେଉଛି ଘଟଣା। ଏମିତି ଏଇଭଳିଆ ବସ୍ତୁ ଭଗବାନ ଗ୍ରହଣ କରିବେ, ବସ୍ତୁ ନେଇକି ଦେଲେ କିନ୍ତୁ ହୃଦୟ ଆଉ ଗୋଟିଏ। ଆଚ୍ଛା ପତ୍ର ଦେଇକି ଭଗବାନ କିଏ ପାଇଛି, ପୁଷ୍ପ ଫଳ ଜଳ କିଏ ଜଳ କଣ କାହାଣୀଟା କହିଲ, ନବସ୍କନ୍ଦ ଭାଗରେ ରନ୍ତିରେ ଜଳ ଦେଇକି ପାଇଛନ୍ତି ଭଗବାନ, ରନ୍ତିରେ ବ୍ରତ କରିଥିଲି, ବ୍ରତରେ ସେ 42 ଦିନ କେତେ ଦିନ ଆହାର କରୁନଥିଲେ, ବ୍ରତ ସମୟରେ ଅନାହାରରେ ରହିଲେ, ଏଇଟା ବ୍ରତ 42 ଦିନ ଅଛ, ତ ଯେତେବେଳେ ବ୍ରତ ପୂର୍ଣ୍ଣ ହୁଏ ଭଙ୍ଗ ହେଲେ ଯେମିତି ପାରଣ ହେଉଛି, ଆମର ଯେମିତି ବ୍ରତ ଭଙ୍ଗ ହେଉଛି, ବ୍ରତ ଦିନ ତ ଆହାର ହୁଏନି, ସେ ପୁରା କଣ୍ଟିନ୍ୟୁ ଏତିକି ଦିନ ମାନେ ପୁରା ଦେଢ଼ ମାସ ବ୍ରତ ପରେ ଏଥର ଗ୍ରହଣ କରି ରାଜା ନା ରାଜା ରନ୍ତିଦେବ ତାଙ୍କ ପାଇଁ ସୁସାଧ୍ୟ ସୁସ୍ୱାଦୁ ଖାଦ୍ୟ ସବୁ ହେଇଛି, ଯାହା ଯାହା ବ୍ରତ ପରେ ଯାହା ଗ୍ରହଣ କରିବ, ତ ଏଭଳି ମୁଁ ଭୁଲିଗଲି କିନ୍ତୁ କାହାଣୀଟା ଏୟା କିଏ କିଏ କେଉଁ ରୂପରେ ଆସୁନି ମୋର ମନ ମାନେ ମନେ ପଡ଼ିବନି ଏବେ କେଉଁ ଦିନ ଧରି ରନ୍ତିଦେବ କ'ଣ କରିବେ, ବ୍ରତ ଯେତେବେଳେ ଶେଷ କରିଦେଲି ତାଙ୍କୁ ତା ବ୍ରତ ଭଙ୍ଗ ପରେ ଯେଉଁ ଆହାର ଗ୍ରହଣ କରିବା ସମୟରେ କ'ଣ ଯଦି ନା ଭିକ୍ଷୁ ଆସୁନି ଯାହା ହେଇଛି ହୃଦୟ ଚିନ୍ତା ଥାଏ ଯେ ଅତିଥି ଆସିବ, ଭିକ୍ଷୁକ ଆସିବ, ତାଙ୍କୁ ବାହାର ଭୋଜନ ଦେଇସାରି ଗ୍ରହଣ କରିବି, ସମସ୍ତଙ୍କୁ ଭୋଜନ କରି କରେଇ ସାରିଛନ୍ତି, ବ୍ରାହ୍ମଣ ବୈଷ୍ଣବ ସବୁ କହିଛନ୍ତି, ତାହେଲେ ସେ ଭିକ୍ଷୁକ ଆସିଛନ୍ତି, ଇଏ ଯାହା ତାଙ୍କ ପାଇଁ ଜୀବନ ସବୁ ଦେଇସାରିଲା ପରେ ସମସ୍ତଙ୍କୁ ଆହାର କରେଇ ସାରିଲା ପରେ ବ୍ରତରେ କ'ଣ କହିବେ ଆପଣ ଆହାର କରିବେ, ଏଟା ହେଉଛି ବ୍ରତ ନିୟମ। ବ୍ରତ ଭଙ୍ଗଣ ନା ମାନେ ମୁଁ ଆଗେ ଖାଇଦେବି ଯାଇକି, ଆଉ ମୁଁ କାଠୁ ଉପବାସ ଅଛି ନା ମୁଁ ଆଗେ ଖାଇଦେବି, ନହେଲେ କି ଖା ଆଗେ ଖାଇବା ଦେବ, ଇଏ ବ୍ରତ ହବନି। ସମସ୍ତଙ୍କୁ ଦେଇସାରିବେ, ସବୁ ଖାଇସାରିବେ, ତାପରେ ଯାଇକି ଆପଣ ଲାଷ୍ଟରେ ଖାଇବେ, ଏଇଟା ହେଉଛି ବ୍ରତ। ସେ ଧୈର୍ଯ୍ୟତା ସବୁ କେବଳ ତାଙ୍କ ପାଇଁ ପ୍ରସାଦ, ଯାହା ଅଛି ଯାହା ଯାହା ପ୍ରସ୍ତୁତ, ଯାହା ଯାହା ଗ୍ରହଣ କରିବେ ଭଗବାନଙ୍କୁ ନିବେଦିତ ସବୁ ଅଛି, ସେ ଆଜି ବିକାଶିତ ଆସି ସେ ଖାଇଦେବି, ଯେତିକି ଆହାର ଆଦି ଥିଲା ସବୁ ଖାଇଦେବେ। ତ କଣ କରିବେ, ପୁଣି ଯେତେବେଳେ ଆଇଲେ ଯୋଉ ଅବସ୍ଥିତ ଟିକେ ଥିଲା ଫଳ ଆଦି କଣ ଯେତିକି ଟିକେ ଥିଲା, ଇଏ ବସିଛନ୍ତି ଗ୍ରହଣ କରିବା ପାଇଁ, ଆଉ ଜଣେ ଭିକ୍ଷୁକ ଆସିଲେ, ଯେତେବେଳେ ଆସିଲେ ସେ କଣ କଲେ ନା ମାଗିଲେ ଆଉ କଣ ଗ୍ରହଣ କରିବେ, ଏଟା ଦେଇଦେବେ, ସେତିକି ପାଇଁକି ସେ ଚାଲିଗଲେ। ଲାଷ୍ଟରେ କଣ ଅଛି ନା ପାଣି ଟିକେ, ପାଣି ମୁଣ୍ଡେ ଅଛି କେବଳ ପିଇବା ପାଇଁ, ଭଗବାନ ନିବେଦିତ ପ୍ରସାଦ ପାଣି ମୁଣ୍ଡେ ଅଛି ପିଇବା ପାଇଁ, ସେତିକି ଯେତେବେଳେ ଧରିଛନ୍ତି ପିଇବେ ବୋଲି, ସେତେବେଳେ ଆଉ ଜଣେ ଆସୁନି। ତ ଯେତେବେଳେ ସେତେବେଳେ ଆଉ ଜଣେ ଆସୁଛନ୍ତି, ସେଇ ସମୟରେ ସେ କ'ଣ କରିବେ, ସାଙ୍ଗେ ସାଙ୍ଗେ ଆଗରୁ ୱେଟ୍ କରିପାରିବେନି ଭିକ୍ଷୁକ, ଆଗେ ସେଇଟା ଦେଖ ବହୁତ ଦିନ ତୃଷ୍ଣାନ୍ତ ନବଂଶ କ'ଣ ଭାଗବତ ସେଇଟା ଦେଇଛି ନେଲା ପରେ। ତ ମାନେ ଯଦି ଟିକିଏ ବି ମନରେ ବାସନା ଆସା ମୁଁ ଖାଇବି ତ ଯେ ମୁଁ ଏଦିନ ବ୍ରତ କରିଥିଲି, ଏଇ ଭାବନାଟା ଯଦି ମନରେ ବି ଆସେ ନା ବ୍ରତ ଭଲ, ଆସେ ପାଣି ଟିକେ ବି ଦେଇଦେବି ପିଇଲି, ପିଇଲା ପରେ ସେଇଠୁ କ'ଣ ହେଲା ନା ତା ବ୍ରତ ସଫଳ ହେଲା। ସେ ତିନି ଜଣ ହିଁ ଭଗବାନ ଶିବଜୀ ଆସିଥିଲେ, ବ୍ରହ୍ମା ବିଷ୍ଣୁ ମହେଶ୍ୱର ବୋଧେ ତିନି ଜଣ, ଆଉ ବିଷ୍ଣୁ ଭଗବାନ ବିଷ୍ଣୁ ବି ଆସିଥିଲେ, ଭଗବାନ ବିଷ୍ଣୁ ତ ଲାଷ୍ଟରେ ଆସିଥିଲେ ପାଣି ଘରକୁ, ଆଉ ସେଇଥିପାଇଁ ଭଗବାନଙ୍କୁ ପ୍ରାପ୍ତ ହେଇଛନ୍ତି ଦେଇକି, ଆଉ ଆଗେ ଶିବ ବ୍ରହ୍ମା ସବୁ ଚାଲିଗଲେ ନେଇକି, ଆଉ ଆଗେ ତୋୟମ ଭଗବାନଙ୍କୁ ପାଣି ଦେଇକି ବି ସନ୍ତୁଷ୍ଟ କରିଥିଲେ, ଏଇ ସେଇ ଦେଇକି ଯେଉଁ ଦେଇଥିଲୁ ସେଇ ଅକ୍ଷୟ ବର ପ୍ରାପ୍ତ ହେଇଯିବେ, ଭକ୍ତି ଯାହା ଚାହିଁ ସେ ପ୍ରାପ୍ତ ହେଇଯିବ। ସେଥିପାଇଁ ବହୁତ କଷ୍ଟ ଆମ ଜୀବନ, ଆମେ ତ ସବୁବେଳେ ମନର ଇଙ୍ଗିତରେ ଚାଲିଛୁ, ମନ ଏତେ ଗୋଟେ ତ୍ୟାଗ ନେବା ଭଗବାନଙ୍କୁ ପାଇବା ହେଲେ ଏଗୁଡ଼ାକୁ ତ୍ୟାଗ କରିବା, ଆମର ତ ଇନ୍ଦ୍ରିୟ ଗୁଡ଼ାକୁ ତ ବସୀଭୂତ କରିବା ବଡ଼ କଷ୍ଟ କଠିନ ହେଇଯାଉଛି ନା, ଖାଇବାର ଇଏ କରିବାର ସବୁ ଲାଳସା ଗୁଡ଼ା କେମିତି କେତେବେଳେ ମିଳୁଛି, ଏମିତି ଦେଇପାରିବା ନା ଆମେ, ଆମେ ଦେଇପାରୁନା ମନ ସେଥିପାଇଁ ମାନେ ପ୍ଲାଟଫର୍ମରୁ ଉର୍ଦ୍ଧକୁ ଯିବା ପାଇଁ ଗୋଟେ, କାହିଁକିନା ତପସ୍ୟ ଜୀବନ ଯେତେବେଳେ ଯାହା ମିଳିବ ସେଇ ଅନୁସାରେ ସନ୍ତୁଷ୍ଟ ହେଇଯିବା, ଯେତେବେଳେ ଯାହା ଯେତିକି ମିଳୁନି, କାହିଁକି ନା ଏ ଜଗତରେ ସୁଖର ଆଶା କରୁ ବାସନା ରହିଯିବ ନା, ମୋତେ ଏଟା ମିଳିଲାନି ଆଶା କରିଦେବା ମାନେ ମୋତେ ଏଟା କାହିଁକି ମିଳିଲାନି, ବଡ଼ ସେତେବେଳେ ଭଗବାନ ବୁଝିନେବେ ତୋର କେତେଟା ମାନେ ଆତ୍ମସମର୍ପଣ ହେଇଛି, ସନ୍ତୁଷ୍ଟ କେବେ ସନ୍ତୁଷ୍ଟ ମାନେ ସତ ତମ ଜୀବନ ଯତ୍ନ ଯେ ଭଗବାନଙ୍କୁ ଭଜନ କରିଛି ତା ଭିତରେ ଭଜନ ଭଗବାନଙ୍କ ପ୍ରତି ଦୃଢ଼ତା ଆସିଛି ସେ ସନ୍ତୁଷ୍ଟ ହେବ, ଯେତିକି ପାଇଲେ ସୁଖ ଦୁଃଖ ତ ପାଇବାକୁ ଯାହା ରହୁଛି ସେ କେମିତି ଭଗବାନ ଦେବେ, ଆଉ ଭଗବାନ ଯଦି ପରୀକ୍ଷା କରିବେ ତ ତମେ ଫାଷ୍ଟ ପରୀକ୍ଷା ତୁ ଫେଲ୍ ହେଇଯିବ, ଭଗବାନ ପରୀକ୍ଷା କରିବେ ନା କରିବେ ନବା ଆଗରୁ ତ ଯେଉଁଥିରେ ପରୀକ୍ଷା କରିକି ଛାଙ୍କିକି ପୁରା ନେବେ ନା, ମୁଁ ଯଦି ଅସନ୍ତୁଷ୍ଟ ମନରେ କୌଣସି ପ୍ରସନ୍ନ ସନ୍ତୁଷ୍ଟ ସବୁବେଳେ ପ୍ରସନ୍ନ ସବୁବେଳେ ପାଇଲେ କ'ଣ ନ ପାଇଲେ କ'ଣ ଖାଇଲେ କ'ଣ ଶୋଇଲେ କ'ଣ କେଉଁ ଅବସ୍ଥାରେ ବି ତା ଭିତରେ ମନରେ ଗ୍ଲାନି ଆସିବନି, ମୁଁ ଏଇଟା କାହିଁ ପାଇଲିନି ମୋର କାହିଁ ହେଲାନି, କେବଳ ଏନି ମୋମେଣ୍ଟ ତା ଭିତରେ କ'ଣ କରିବାର ମାନସିକତା, ମୁଁ କେମିତି କିଛି କରିବି କୃଷ୍ଣଙ୍କ ପାଇଁ, ମୋର 24 hours ମୁଁ କେମିତି କୃଷ୍ଣଙ୍କ ସେବାରେ ଲଗେଇଦେବି, କ'ଣ ଚିନ୍ତା କରିବି, କ'ଣ କଲେ କୃଷ୍ଣଙ୍କ ପାଇଁ ଖୁସି ହେବେ, ଏତେ ମାନେ ଆଉ ଗୁରୁକୂଳର ଆଶ୍ରମ ଆଗକାଳ ଜୀବନ ତ ବହୁତ ଡିଫିକଲ୍ଟ ଥିଲା, ଏବେ ତ ଆମେ କହିପାରିବାନି ବହୁତ ଡିଫିକଲ୍ଟ ବହୁତ ଏବେ ମାନେ ମାନେ ଚାକରଙ୍କ ଭଳିଆ ଜୀବନ ବିତଉଥିଲେ, ସେତେବେଳେ ଚାକର ତ ଛୋଟ କାଠ ଚାକର ତ ବଥା ମାଲିକ ଉପରେ ଆଇଲେ, ତ ମାନେ କେଉଁଭଳି ଜୀବନ ସେ ଥିଲା, ଆଉ କ୍ରୀତଦାସ କହିଲେ ଚଳେ, କାହିଁକି ମାନେ ସେ କିଛି ପାଇବା ଲାଳସରେ ଆସୁଛନ୍ତି, କହି ସିନା ପାରନ୍ତିନି କିନ୍ତୁ ଅନ୍ତରେ ଦୁଦୁଲେ ମାନ ଥାଏ, ଯିଏ କ'ଣ ଗୁରୁଙ୍କ ଆଶ୍ରମ ରହିବ ତା ମନରେ ବି କିଛି ଭାବିବନି, ନିଜର ସୁଖ କିଛି ଭାବିବନି, ହଁ ହଁ ନା ନା ପାଇଲେ ପାଇଲି ନ ପାଇଲି ନାହିଁ ଏଇଭଳିଆ ଜୀବନ, ଖାଇତେ କହିଲେ ଖାଇବୁ, ନ ଖାଇ କହିନାହାନ୍ତି ଖାଇତେ ଆସିବ ନା ଖାଇପାରିବନି ତମେ, ତମକୁ ଏମିତିଆ ସିଷ୍ଟମ୍ ଆସୁଛନ୍ତି, ଆମେ ତ ଏତେ ପାରିବାନି, ସମ୍ଭବ ନୁହେଁ ଆମ ଦେହରେ ଆସିଗଲେ ଥର କ'ଣ ନାଇଁ କ'ଣ ହେଇଯିବ, ଆମର ପଡ଼ିଗଲୁ ସୁଧୀର ଉଠିବ ନା, ତେଣୁକରି ଆମ ଜୀବନଟା ଯେମିତି ହେଲେ କମ୍ ସେ କମ୍ ସାଧୁର ବୈଷମ ପାଖରେ ରହିକି ଜୀବନଟା ବିପଦ ଆଣିକି ଭାଗବତ ମହାପୁରା ଆଣିକି ସନ୍ତୁଷ୍ଟ କେବେ ହବା, ପ୍ରହ୍ଲାଦ ମହାରାଜ ସୁଖ ଦୁଃଖ ଦ୍ୱନ୍ଦ ମୋହ, ପ୍ରହ୍ଲାଦ ମହାରାଜ ଜୀବନ କ'ଣ ସେୟା କହିଲେ ନା ସେଇ ଶ୍ଳୋକଟା, କ'ଣ ଦରକାର ଜୀବନରେ, ଲକ୍ଷ୍ୟ କ'ଣ, ଯଦି ଲକ୍ଷ୍ୟ ମୋର ହଉଛି ଭଗବାନଙ୍କୁ ପାଇବା, ଭଗବାନଙ୍କ ସେବା ଯଦି ମୋର ଦରକାର, ଆଉ ଏଇ ସବୁ ଖୋଜିବାରେ କେତେବେଳେ ଦରକାର, ଆଉ ସମୟ ପାଇବ କେଉଁଠି ଖୋଜିବ, ଏଟା ହେଲାନି ସେଟା ହେଲାନି ସେଟା ହେଲାନି ସେଟା ହେଲାନି, ଏସବୁ ଖୋଜିବା ଚିନ୍ତା କରିବାର ସମୟ କୁଆଡ଼ୁ ମଣିଷ ଭିତରେ, ତ ସେ ଏସବୁ ସମୟ ପଛରେ ସମୟ ଦେଇକି ଚିନ୍ତା କରୁଛି ମାନେ ମୋର ଏଇଟା ରହି ହେଲାନି, ହେଲା ନାହିଁ ହେଲା ପାଇବି ପାଇଲି ନାହିଁ, ଏସବୁ ଚିନ୍ତା ତା ମନକୁ ଆସୁଛି ମାନେ ସେ ଭଗବାନ କଥା କେତେବେଳେ ଚିନ୍ତା କଲେ, ଏମିତି ଜୀବନ ଏସବୁ ପାଖକୁ ଯିବା ଦରକାର ନାହିଁ, ତା ଉର୍ଦ୍ଧ୍ୱରୁ ଉର୍ଦ୍ଧ୍ୱକୁ ଯିବା ଦରକାର, ନିଜ ପାଇଁ କିମ୍ବା କେତେ ଚିନ୍ତା କରିବନି, ବ୍ରହ୍ମଚାରୀ ଜୀବନ ଆଶ୍ରମ ଜୀବନ ନିଜ ପାଇଁ ଚିନ୍ତା କରିବନି, କ'ଣ ଆଜି ଅଛି ମିଳିବ କି ନାହିଁ ବା କୌଣସି ପାଇଗଲେ ସନ୍ତୁଷ୍ଟ, ଆଜିମାନେ କେତେ ଖୁସି ଆଜି ଜୋରଦାର ଯିବ, ଆଉ ଯଦି ଆଜି ନାହିଁ ତ କ'ଣ ଡାବା ମିଳୁଛି, ଏତିକି ଭାବିବ ହଁ ଯାହା ମିଳେ ଚୁପ୍ ରହିଲା ନିଜକୁ ହଁ ତାଠୁ ନୁହେଁ ଆମର ମାଗାନ୍ତ ଭଳିଆ ଓ ଖାଇଦେବା କଥା ଗୋଟେ ଖାଇ ନା, ଭଗବାନ ଭାଇ ତୋର ବନେଇବି କେମିତି କ'ଣ ଭଲ ହବନି ସେବା ମାନସିକ ତ ହଁ ଖାଇକି ଯଦି ରହିବା କଥା ତାକୁ ଯାହା ଦେବେ ସିଝେଇକି ସେ ଖାଇଦେବା ଆମ ରାମ ଭଗବାନ, ତାହେଲେ ଖାଇବାର କୌଣସି କମ୍ପ୍ଲେନ୍ ନାହିଁ, ଦେଲେ ଦୁଇ ଥର ତିନି ଥର ଦେଲେ ଖାଇଦେବ ନାହିଁ ତ ନାହିଁ, ଖାଇବାର କମ୍ପ୍ଲେନ୍ ନାହିଁ, କିନ୍ତୁ ଭଗବାନ ପାଇଁ କରିବାର ମାନସିକତା ନାହିଁ, ହଁ ଖାଇବାର କଥା ପେଟ ନିଜେ ତ ଚିନ୍ତା କରିବି କିନ୍ତୁ ଭଗବାନ ପାଇଁ ମୋତେ ଯେ ଭଲ ବନେଇବ ରୋଷେଇ ଘରକୁ ଗଲା ନା ଭଲ ବନେଇବା ପାଇଁ ମିଳେ, ଏବେ ସାତଟା ଆଠଟା ତିନି ଓଳି ରୋଷେଇ କରୁଛନ୍ତି ସାତ ଆଠଟା ଆଇଟମ୍ ତିଆରି କରୁଛନ୍ତି, କିନ୍ତୁ ମୁଁ ଦେଖିଲି ଭଲ ତିଆରି କଲେ ନିଜେ ଗୋଟେ ସିଝେଇକି ଡାଲମା ଖାଲି ପରିବାକୁ ସିଝେଇ ଦେଇକି ଅନ୍ୟ ସାଙ୍ଗେ ନେଇ ପଳେଇ ଆସି ଖାଲି ଛାଡ଼ ବହୁତ ଦିନ ପରେ ପରିବର୍ତ୍ତନ ବହୁତ ଚେଞ୍ଜ ହେବ, ଖାଇବାର କମ୍ପ୍ଲେନ୍ ଆଉ ନାହିଁ, ପରିବାର ସେବା କରିବାର କମ୍ପ୍ଲେନ୍ ଯେତିକି କିନ୍ତୁ କହିବେ ସେତିକି କରିବେ ତ ପଢ଼ିବ ଆଉ ସମୟରେ, କିନ୍ତୁ ଯେତିକି ତିନି ଓଳି ସେ ଫିକ୍ସ କହିଦେବି ମୋତେ କେତିକି କରିବା ପାଇଁ ତାଠୁ ଅଧିକ ଆଉ ଏକ୍ସଟ୍ରା ଏକ୍ସଟ୍ରା ମୋତେ କିଛି କହିବେ ନାହିଁ, ଯେତିକି କହିଦେବେ ସାର ଆଜି ଏତିକି କରିଦେବେ ବୋଲି କହିଦେବେ ପୁରା ଆଜି ଏତିକି ସେତିକି କରିଦେବି ନିଶ୍ଚିତ କରିଦେବି, ଆଉ ତା ମଧ୍ୟରେ କହିବେନି କାହିଁକି ମୋର ରୁଟିନ୍ ଲାଇଫ୍ ଫିକ୍ସ କରିବି ଭଲ ଭଗବାନ କୃଷ୍ଣ କରନ୍ତୁ ସମସ୍ତଙ୍କର କୃଷ୍ଣଙ୍କ ଆଡ଼ୁ ମନ ମତେ କେତେ ହଉ କାହାର ହଉ ନ ହଉ ଭଗବାନ ଆପଣ ଟିକେ ଆଶୀର୍ବାଦ କରନ୍ତୁ ମୋର କମ୍ ସେ କମ୍ ହଉ କଣ ପ୍ରଶ୍ନ କାଢି କଣ ପାଇଲି ଜାଣିଥିଲେ ଭଗବାନ ଭଗବାନ ସିନା ତା ମୁଦ୍ରିକା ଦେଇଯାଇଥିଲେ ତା ମାଧ୍ୟମରେ ସେ ଜଳ କଣ ଦେଲା ଫ୍ରିରେ ଦେଇଥିଲା, ସିଏ ବହୁତ ଭାଗ୍ୟବାନ ଭଗବାନ ଦର୍ଶନ ଦେଇଥିଲେ, ସେଟା ଭକ୍ତିର ଭଗବାନ ତା ହାତରୁ ସେବା ନେଇଯିବି ଠିକ ଅଛି ଭଲ କଥା, ଯୋଉ ଭାବରେ ଭଗବାନ ପ୍ରମାଣ ଦବା ପାଇଁ ତା ଦ୍ୱାରା ନେଇଥିଲେ, କିନ୍ତୁ ସେଟା ଭକ୍ତି ସହିତ ସଂଶ୍ଳିଷ୍ଟ ସଂଶ୍ଲିଷ୍ଟ ତ ନିଶ୍ଚିତ ହେଲେ ଯୋଉ ତପସ୍ୟା କରିକି ଜଳ ଦେଇକି ଭଗବାନ ଗଜରା କେତେ ବ୍ୟାକୁଳ ଭାବେ ଫୁଲ ଦେଇକି ପାଇଛି ସବୁରେ ସାରା ଫଳ ଦେଇକି ପାଇଛି ସାରା ଜୀବନ, ଇଏ ତ ସେଇଆ କୁହନ୍ତି ନା, ସେଥିପାଇଁ ସମସ୍ତେ କ'ଣ କ'ଣ ଦବା ଚିନ୍ତା କରୁ ମନକୁ କ'ଣ ଦେମି ଆଜି କୃଷ୍ଣ ଫୋନ୍ ଦେଲେ କୃଷ୍ଣ ଖୁସି ହେବେ ଗୁରୁନାଥ କ'ଣ ଦେବି ଇଏ ବିଷୟରେ କ'ଣ ଦେଲେ କୃଷ୍ଣ ଖୁସି ହେବେ ସବୁ ଆଗେ ଇନ୍ଦ୍ରିୟ ଗୁଡ଼ାକୁ ଦେବା ପାଇଁ ବୋଲି ଇନ୍ଦ୍ରିୟ ରାଜା ମନୁଷ୍ୟ ଆଗେ ଇନ୍ଦ୍ରିୟ ଗୁଡ଼ାକୁ ଦେଇଯିବି ତାଙ୍କୁ ବଜଡ ଜଗତର ବସ୍ତୁ ଭଗବାନ ନେଇକି ଖୁସି ହେବେ ଏସବୁ ସମ୍ପତ୍ତି ତ ତାଙ୍କର, କିନ୍ତୁ ଭଗବାନ ଜୀବକୁ ଅଣୁସ୍ୱତନ୍ତ୍ର ଦେଇଛନ୍ତି ସେଇ ସ୍ୱତନ୍ତ୍ରତା କୃଷ୍ଣଙ୍କୁ ଦେଇଦେବା ପାଇଁ ବୋଲି ମୁଁ କେବେ ଆପଣଙ୍କ ସେଟା ଆସିକି ଭାବିବି ଗୁରୁଦେବ କୃଷ୍ଣ ମୁଁ କ'ଣ ଦେବି ଆମର ସବୁ ସର୍ବସ୍ୱ ଆପଣଙ୍କୁ ଦେଇଦେବି ତା ଭିତରେ ଫାଷ୍ଟ ମାନସ ଓ ଦେହ ତାପରେ ମୋର ଯାହା କିଛି ମୋ ମନଟାକୁ ମୁଁ ମାନେ ମନ ମାନେ ମୋ ଇନ୍ଦ୍ରିୟ ମୋର ମୋ ଇନ୍ଦ୍ରିୟ ଗୁଡ଼ାକ ଦେବାକୁ ସେଥିପାଇଁ ତୁମର କାର୍ଯ୍ୟରତରେ ଯାହା କିଛି କହିଲେ ତାଙ୍କ ସେବା ପାଇଁ ଆଇକିରି ଇନ୍ଦ୍ରିୟ ଗୁଡ଼ାକ ଯାଏ ଜୀବନ ଜିତିଯିବ। ମୋ ମନକୁ ମୋ ଇନ୍ଦ୍ରିୟ ପ୍ରତ୍ୟେକ ଇନ୍ଦ୍ରିୟକୁ ଯଦି କୃଷ୍ଣଙ୍କୁ ଦେଇହବ, ମୋର ଦର୍ଶନ, ମୋର ଶ୍ରବଣ, ମୋର କୀର୍ତ୍ତନ, ମୋର ଆଘ୍ରାଣ, ଏଇ ସିଷ୍ଟମଟା ଯଦି କିଏ ଦେଇଦେଇ ଜୀବନରେ ତାର ପାସ ଆଗଦମ ଦରକାର। ସେଥିପାଇଁ କୌଣସି ବସ୍ତୁ ଦ୍ୱାରା ଇନ୍ଦ୍ରିୟ ଗୁଡ଼ା ଦିଆଯାଏ, ଦର୍ଶନ ଦ୍ୱାରା ଭଗବାନ ଖାଇବେ ସବୁ କିଛି। ଯଦି କୃଷ୍ଣ କୃପା କରି ନେବେ, ସାଧୁଗୁରୁ ବୈଷ୍ଣବ ନେବେ ତ ନିଶ୍ଚିତ ନେବା ପାଇଁ ବସିଛନ୍ତି ଆମଠୁ, ଆମକୁ ତାଙ୍କ ପାଖକୁ ଦେଲାବାଲା ଲୋକ ବୋଲି ନିର୍ଭର କରେ। ଆମେ ଯଦି କଞ୍ଜସଦା କୃପଣା କରିବା ଶ୍ରଦ୍ଧା ଦିନ, ଯେ ହଁ ମୁଁ ଭଗବାନଙ୍କୁ ଦେଇକି ମୁଁ ଠକିବି ନା, ମୁଁ ତାହେଲେ ଆଉ ସଂସାରକୁ ଆସିଥିଲି ଏଦିନ ପ୍ରଭୁ ହେଇକି ଭୋଗ କମ କରିବି, ମୁଁ ଯଦି ମୋ ଇନ୍ଦ୍ରିୟ ଭଳିଆ ଭଗବାନଙ୍କୁ ସବୁ ଦେଇଦେବି, ଭୋଗ କରିବ କିଏ? ତାହେଲେ ଭଗବାନ ମୋତେ ସଂସାରକୁ ପଠେଇ ଯିବି କେତେ ଦିନ ଭୋଗ କରତେ, ଭୋଗ କରିବ ଭଗବାନ କିଛି କଥା ଅସୁବିଧା ନା, ଆପ୍ରୁଭାଲ ଗ୍ରାଣ୍ଟ ହେଇଯିବ ପୁଣି ଭୋଗ କରିବାର ଯିବ। ଶ୍ଲୋକଟା ପଢିକି ଶ୍ଲୋକ ଅନୁସାରେ ଆଗରୁ ପ୍ରସ୍ତୁତି ନେଲେ ଆମର କହିହବ।